ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହେଲା ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। ଖାଦ୍ୟ ସୁରକ୍ଷା ଯୋଜନାରେ 6 ଲକ୍ଷରୁ ଉର୍ଦ୍ଧ୍ୱ ନୂତନ ହିତାଧିକାରୀ ସାମିଲ। ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ସାକାର କରିବା ପାଇଁ ଓଡ଼ିଶା ହେବ ସେମିକଣ୍ଡକ୍ଟର ହବ୍, କହିଲେ ରାଜ୍ୟପାଳ। କୃତ୍ରିମ ବୁଦ୍ଧିମତା ଏବଂ ଶିକ୍ଷା ପରସ୍ପର ପରିପୂରକ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସୁଭଦ୍ରା ଯୋଜନାରେ ଆସନ୍ତା ମାର୍ଚ୍ଚ 8 ତାରିଖରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିବ ସହାୟତା ରାଶି। ଏବଂ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଜିଠାରୁ ହେଲା ଆରମ୍ଭ। ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରି କହିଛନ୍ତି, ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ବର୍ତ୍ତମାନ ସୁଦ୍ଧା 6,40,000 ନୂତନ ହିତାଧିକାରୀଙ୍କୁ ଯୋଡ଼ିଛନ୍ତି। ଚଳିତ ବର୍ଷରେ ସରକାର 2,711 କିଲୋମିଟରରୁ ଉର୍ଦ୍ଧ୍ୱ 648 ରାସ୍ତା ନିର୍ମାଣ କରିବାର ଯୋଜନା ରଖିଛନ୍ତି। ଓଡ଼ିଶାକୁ ଭାରତର ବିକାଶ ଇଞ୍ଜିନ୍ ଭାବେ ଅଭିହିତ କରି ରାଜ୍ୟପାଳ କହିଛନ୍ତି, ଦେଶର ବିକାଶ ଯାତ୍ରାରେ ରାଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। 2036 ଓଡ଼ିଶା ଗଠନର 100 ବର୍ଷ ପୂରଣ ହେଉଥିବାରୁ ରାଜ୍ୟ ସରକାର ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନ ଲାଗି ଅନେକ ବିକାଶମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗକୁ ପ୍ରଶଂସା କରି ରାଜ୍ୟପାଳ କହିଛନ୍ତି, ଓଡ଼ିଶାର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ସରକାର ଅନେକଗୁଡ଼ିଏ ମୌଳିକ ଭିତ୍ତିଭୂମି ଓ ବିକାଶ ପ୍ରକଳ୍ପ ଦେଇଛନ୍ତି। 2036 ସୁଦ୍ଧା ଓଡ଼ିଶାକୁ $500 ବିଲିୟନ୍ ଅର୍ଥନୀତି ଏବଂ 2047 ସୁଦ୍ଧା 1.5 ଟ୍ରିଲିୟନ୍ ଅର୍ଥନୀତିରେ ପରିଣତ କରିବାକୁ ରାଜ୍ୟ ସରକାର ଭବିଷ୍ୟତ ଦୃଷ୍ଟିକୋଣ ସ୍ଥିର କରିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ଶିକ୍ଷା କ୍ଷେତ୍ରରେ ସରକାରଙ୍କ ଉଲ୍ଲେଖନୀୟ ଉପଲବ୍ଧି ରହିଛି। କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ସହଯୋଗରେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋହାହନ ଯୋଜନାରେ 2025-26 7 ଲକ୍ଷରୁ ଉର୍ଦ୍ଧ୍ୱ ଅନୁସୂଚିତ ଜାତି ଜନଜାତି ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ଭାବେ 760 କୋଟି ଟଙ୍କା ଓ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ 532 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅନୁସୂଚିତ ଜନଜାତି ଓ ଜାତିର ବାଳକ ଅନ୍ତେବାସୀଙ୍କ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ହାରକୁ 1700 ଟଙ୍କାକୁ ବୃଦ୍ଧି କରାଯାଇଛି। ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡ୍ରପ୍ ଆଉଟ୍ ହାର ହ୍ରାସ କରିବା ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ମାଧ୍ୟମରେ 2025-26 ଆର୍ଥିକ ବର୍ଷରେ 76,000 ଛାତ୍ରଛାତ୍ରୀଙ୍କ ପାଇଁ 38 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ସାକାର କରିବା ଉଦ୍ଦେଶ୍ୟରେ ଓଡ଼ିଶା ସେମିକଣ୍ଡକ୍ଟର ହବ୍ ହେବାକୁ ଯାଉଛି ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟର ପ୍ରଯୁକ୍ତିଗତ ଅଗ୍ରଗତି ଏବଂ ଔଦ୍ୟୋଗିକ ବିସ୍ତାର ଦିଗରେ ସେମିକଣ୍ଡକ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟପାଳ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ କହିବା ସହ ଏଗୁଡ଼ିକ ରାଜ୍ୟରେ ସଂଯୋଗୀକରଣ, ବ୍ୟବସାୟ, ପୁଞ୍ଜିନିବେଶ ଏବଂ ଆର୍ଥିକ କାର୍ଯ୍ୟକଳାପକୁ ଗତିଶୀଳ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟପାଳ ରାଜ୍ୟର ବିକାଶରେ ଶିଳ୍ପ ଅଭିବୃଦ୍ଧି, ଲଘୁ ଖଣିଜ କ୍ଷେତ୍ରରେ ସଂସ୍କାର, ପୁଞ୍ଜି ବିନିଯୋଗ, ରୋଜଗାର ସୃଷ୍ଟି, ଶିକ୍ଷା, ଖାଦ୍ୟ ସୁରକ୍ଷା ଯୋଜନା, ଲକ୍ଷ୍ୟପତି ଦିଦି ଆଦି ସମ୍ପର୍କରେ ଗୃହକୁ ଅବଗତ କରାଇଛନ୍ତି। ବିଶେଷ ଭାବେ ମାଓବାଦ ଦମନରେ ରାଜ୍ୟକୁ ସଫଳତା ମିଳିଥିବା ରାଜ୍ୟପାଳ କହିଛନ୍ତି। ଗତ 5 ବର୍ଷରେ 48 ଜଣ ମାଓବାଦୀ ନିହତ ହୋଇଥିବା ବେଳେ 78 ଜଣଙ୍କୁ ଗିରଫ କରାଯାଇଛି। ସରକାରଙ୍କ ଆହ୍ୱାନ ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି 82 ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ରାଜ୍ୟପାଳ କହିଥିଲେ। ଗୃହକାର୍ଯ୍ୟ ପ୍ରାରମ୍ଭରେ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଗୃହର ନେତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଦିବଂଗତ ପୂର୍ବତନ ମନ୍ତ୍ରୀ କାହ୍ନୁଚରଣ ଲେଙ୍କା, ପୂର୍ବତନ ସଦସ୍ୟ ଅକ୍ଷୟ କୁମାର ଆଚାର୍ଯ୍ୟ, କୁଳମଣି ରାଉତ ଓ ସଞ୍ଚିତ ମହାନ୍ତି, ସଦସ୍ୟ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରମୁଖ ଶୋକ ପ୍ରସ୍ତାବକୁ ସମର୍ଥନ କରି ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶେଷରେ ବାଚସ୍ପତି ସୁରମା ପାଢ଼ୀ ଶୋକ ବ୍ୟକ୍ତ କରିବା ସହ 1 ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ସୂଚନାଯୋଗ୍ୟ, ବଜେଟ୍ ଅଧିବେଶନ 2 ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଚଳିତ ମାସ 24 ତାରିଖ ଯାଏଁ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ 9 ତାରିଖରେ ଆରମ୍ଭ ହୋଇ ଏପ୍ରିଲ୍ ମାସ 8 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ମୋଟ 28 କାର୍ଯ୍ୟ ଦିବସ ରହିଛି। ଆସନ୍ତା 20 ତାରିଖ ଶୁକ୍ରବାର ଦିନ ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2026-27 ଆର୍ଥିକ ବର୍ଷ ଲାଗି ବଜେଟ୍ ଆଗତ କରିବେ। କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସ 23 ଓ 24 ତାରିଖରେ ବଜେଟ୍ ଉପରେ ଆଲୋଚନା ହେବ। କୃତ୍ରିମ ବୁଦ୍ଧିମତା ଏବଂ ଶିକ୍ଷା ପରସ୍କର ପରିପୂରକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ଶିଖର ସମ୍ମିଳନୀ 2026ର ଆଜି ଦ୍ୱିତୀୟ ଦିନରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ଏବେ ବୁଦ୍ଧିମତା ଆଧାରିତ ସମାଜ ଆଡ଼କୁ ଅଗ୍ରସର ହେଉଛି। ସେ କହିଛନ୍ତି, ଭାରତ ଭଳି ବହୁପକ୍ଷ ଦେଶ ପାଇଁ ବ୍ୟବସ୍ଥାର ଜଟିଳତାକୁ ବୁଝିବା ଏବଂ ଏହାକୁ ଲୋକଙ୍କ ବ୍ୟବହାରରେ ପ୍ରୟୋଗ କରିବା କ୍ଷେତ୍ରରେ ଏଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦେଶର ଯୁବପିଢ଼ିଙ୍କୁ ଏଆଇର ପ୍ରଯୁକ୍ତି ବିଦ୍ୟାକୁ ଭଲଭାବେ ବୁଝିବା ଲାଗି ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି।
AI in education और education in AI दोनों परिपूरक है। AI के माध्यम से एजुकेट होना और AI के बारे में खुद को एजुकेट करना हम सभी के लिए एक नई दुनिया बन चुकी है। मित्रों भारत 21वीं सदी में एक नॉलेज बेस्ड सोसाइटी की ओर बढ़ रहा है, ज्ञान आधारित समाज की ओर बढ़ रहा है और हमारी जो आज दुनिया की फोर्थ लार्जेस्ट इकोनॉमी बने हैं, भारत की नई पीढ़ी को आज इस प्लेटफॉर्म पे आह्वान करना चाहते।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହିଳାମାନଙ୍କ ବହୁବିଧ ବିକାଶ ଓ ଆର୍ଥିକ ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଆସନ୍ତା ମାର୍ଚ୍ଚ ମାସ 8 ତାରିଖରେ ପ୍ରଦାନ କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ମାର୍ଚ୍ଚ 8 ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ 1 କୋଟିରୁ ଅଧିକ ମହିଳାଙ୍କୁ ଏହି କିସ୍ତି ପ୍ରଦାନ କରାଯିବ। ଗ୍ରାମୀଣ ଅର୍ଥନୀତିକୁ ସୁଭଦ୍ରା ଯୋଜନା ସମୃଦ୍ଧ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି ଏହି ପର୍ଯ୍ୟାୟରେ 5,000 କୋଟିରୁ ଅଧିକ ଟଙ୍କା ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରଦାନ କରାଯିବ।
ମାର୍ଚ୍ଚ 8ରେ ସୁଭଦ୍ରାର ଚତୁର୍ଥ କିସ୍ତି ମିଳିବ, 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିବ। ଏଥିରେ ସିଧାସଳଖ 5,000 କୋଟି ଟଙ୍କା ମହିଳାଙ୍କ ଆର୍ଥିକ ବ୍ୟବସ୍ଥା ସହିତ ଯୋଡ଼ି ହେବ। ଗ୍ରାମୀଣ ଅର୍ଥନୀତିରେ ଯୋଉ ହଲଚଲ ଦେଖାଯିବ ମହିଳାଙ୍କ ଖାତାକୁ ସିଧାସଳଖ ଗଲା ପରେ ଓଡ଼ିଶାର 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଖାତାକୁ 5,000 କୋଟିରୁ ଅଧିକ ଟଙ୍କା ଗୋଟେ ଦୁଇଟା ଦିନରେ ଟ୍ରାନ୍ଜାକ୍ସନ୍ ହେବ। ଗ୍ରାମୀଣ ଅର୍ଥନୀତି ତାର ଯୋଉ ସାମୂହିକ ବିକାଶ ହେବ ତା ପାଇଁ ମହିଳାମାନେ ପ୍ରସ୍ତୁତ ହୁଅନ୍ତୁ।
ଦେଶରେ ସମବାୟ କ୍ଷେତ୍ରକୁ ଅଧିକ ସ୍ୱଚ୍ଛ ଆଧୁନିକ ଏବଂ ସଦସ୍ୟ କୈନ୍ଦ୍ରିକ କରିବା ଉଦ୍ଦେଶ୍ୟରେ ଆଜି ଗୁଜରାଟ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରି କହିଛନ୍ତି ଗ୍ରାମୀଣ ଅର୍ଥନୀତିର ଅଭିବୃଦ୍ଧି ନିମନ୍ତେ ସମବାୟ କ୍ଷେତ୍ରର ସଂସ୍କାର ଆସିବା ଜରୁରୀ। ଦେଶର ସମବାୟ ଆନ୍ଦୋଳନରେ ଗୁଜରାଟର ପ୍ରମୁଖ ଭୂମିକା ରହିଥିବା ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ବୈଠକରେ 2 ଲକ୍ଷ ନୂତନ ବହୁମୁଖୀ ପାକ୍ସ ପ୍ରତିଷ୍ଠା ଓ ଉତ୍ତମ ଶସ୍ୟ ସଂରକ୍ଷଣ ପାଇଁ ଆଧୁନିକ ଗୋଦାମଗୁଡ଼ିକର କାର୍ଯ୍ୟକାରିତା ଉପରେ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିଛନ୍ତି। ଦେଶରେ ଆଜି 15,649 ପରୀକ୍ଷା କେନ୍ଦ୍ରରେ 43 ଲକ୍ଷରୁ ଉର୍ଦ୍ଧ୍ୱ ଦଶମ ଓ ଦ୍ୱାଦଶ ପରୀକ୍ଷାର୍ଥୀ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ବୋର୍ଡ ପରୀକ୍ଷା ଦେଇଛନ୍ତି। ଦଶମ ଶ୍ରେଣୀ ପାଇଁ 25,08,319 ଜଣ ଓ ଦ୍ୱାଦଶ ଶ୍ରେଣୀ ପାଇଁ 18,69,551 ଜଣ ପରୀକ୍ଷାର୍ଥୀ ପଞ୍ଜିକୃତ କରିଥିଲେ। ଓଡ଼ିଶାରୁ ପ୍ରାୟ 5 ଲକ୍ଷରୁ ଉର୍ଦ୍ଧ୍ୱ ଦଶମ ଏବଂ 4 ଲକ୍ଷରୁ ଉର୍ଦ୍ଧ୍ୱ ଦ୍ୱାଦଶ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ଜଣାପଡ଼ିଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷାରେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ ସମୟ ନେଇ ପରିବର୍ତ୍ତନ କରାଯାଇଛି। ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ପୂର୍ବରୁ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପୂର୍ବାହ୍ନ 9:15 ସୁଦ୍ଧା ପ୍ରବେଶ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିରେ ଆଉ 15 ମିନିଟ୍ ବୃଦ୍ଧି କରାଯାଇଛି। ଏଣିକି ମାଟ୍ରିକ୍ ବୋର୍ଡ ପରୀକ୍ଷା ସମୟରେ ପରୀକ୍ଷାର୍ଥୀମାନେ ପୂର୍ବାହ୍ନ 9:30 ପର୍ଯ୍ୟନ୍ତ କେନ୍ଦ୍ରକୁ ଆସି ପରୀକ୍ଷା ଦେଇପାରିବେ। ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେଉଥିବା ଦଶମ ବୋର୍ଡ ପରୀକ୍ଷା ନିମନ୍ତେ ପରିଚାଳନା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେ କହିଛନ୍ତି ପରୀକ୍ଷା ସମୟରେ କପି ଯୋଗାଇଲେ କିମ୍ବା ଅନିୟମିତତା ଦେଖାଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭଦ୍ରକ ଜିଲ୍ଲା ପାଳିଆବିନ୍ଧା ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ବରିଷ୍ଠ ପ୍ରଫେସର ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗର ମୁଖ୍ୟ ଯୋଗଦେଇ ଜିଏସ୍ଟିର ସାମାଜିକ ଅର୍ଥନୈତିକ ପ୍ରଭାବ ଓ ସଂସ୍କାର ଉପରେ ଆଲୋଚନା କରିଥିଲେ। ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଚନ୍ଦକା ବନ ବିଭାଗ ତରଫରୁ ହାତୀମାନଙ୍କ ବେକରେ ରେଡିଓ କଲାର ବାନ୍ଧିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଚନ୍ଦକା ବନାଞ୍ଚଳ ଓ ଭରତପୁର ଜଙ୍ଗଲ ଭିତରେ ଥିବା ଦନ୍ତା ହାତୀଙ୍କ ଦେହରେ ପ୍ରଥମେ ରେଡିଓ କଲାର ବନ୍ଧାଯିବା ଲାଗି ନିଷ୍ପତ୍ତି ହୋଇଛି। ଡିଏଫ୍ଓଙ୍କ ସୂଚନା ଅନୁଯାୟୀ ଦନ୍ତା ହାତୀଙ୍କୁ ଅଚେତ କରାଯିବା ପରେ ରେଡିଓ କଲାର ଲଗାଯିବ। ରେଡିଓ କଲାର ସହାୟତାରେ ସାଟେଲାଇଟ୍ ଜରିଆରେ ହାତୀର ଗତିବିଧି ସମ୍ପର୍କରେ ବନ ବିଭାଗ ଆଗୁଆ ସୂଚନା ପାଇପାରିବ ବୋଲି କୁହାଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଜିଲ୍ଲାସ୍ତରୀୟ 12-ଦିନିଆ ଉଦ୍ୟମିତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ୍ ପ୍ରକାଶ ରାଓ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲାର ଯୁବକ ଯୁବତୀଙ୍କୁ ଅର୍ଥନୈତିକ ସ୍ତରରେ ସ୍ୱାବଲମ୍ବୀ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଭଜନଗର ବ୍ଲକ ସମ୍ମିଳନୀ କକ୍ଷରେ ବରିଷ୍ଠ ନାଗରିକ ସପ୍ତାହ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହେଲା ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ। ଖାଦ୍ୟ ସୁରକ୍ଷା ଯୋଜନାରେ 6 ଲକ୍ଷରୁ ଉର୍ଦ୍ଧ୍ୱ ନୂତନ ହିତାଧିକାରୀ ସାମିଲ। ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ସାକାର କରିବା ପାଇଁ ଓଡ଼ିଶା ହେବ ସେମିକଣ୍ଡକ୍ଟର ହବ୍ କହିଲେ ରାଜ୍ୟପାଳ। କୃତ୍ରିମ ବୁଦ୍ଧିମତା ଏବଂ ଶିକ୍ଷା ପରସ୍କର ପରିପୂରକ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସୁଭଦ୍ରା ଯୋଜନାରେ ଆସନ୍ତା ମାର୍ଚ୍ଚ ମାସ 8 ତାରିଖରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିବ ସହାୟତା ରାଶି ଏବଂ ସିବିଏସ୍ଇ ଦଶମ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଜିଠାରୁ ହେଲା ଆରମ୍ଭ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।